नमस्कार आकाशवाणी कटक आंचलिक संवाद पढ़ुंट आदित्य नारायण दास मुख्य संवाद ब्रह्मपुर कलाहांडि नवरंगपुर और कोरापुट लोकसभा क्षेत्र आज शेष होगा नामांकन पत्र दाखल आसंता द्वितीय पर्यायर देशर 88 लोकसभा आसन हेब मतदान देशर विकास मोदी ग्यारंटी उपर संकल्प नेवा लागि भोटर मानंकु निवेदन कले स्वराष्ट्र मंत्री अमित शाह मलेरिया विरुद्ध लड़ी त्वरान्वित करिबा बार्ता नहीं आज पालन होउछि विश्व मलेरिया दिवस एवं राज्य में ग्रीष्म प्रवाह जारी 33 सहरर तापमात्रा 40 डिग्री सेल्सियस ऊर्ध्वरे विस्तृत संवाद राज्यर प्रथम पर्याय निर्वाचन नामांकन पत्र दाखल आज शेष होइछि कलाहांडि नवरंगपुर ब्रह्मपुर और कोरापुट लोकसभा आसन एवं यह अंतर्गत विधानसभा आसन पर मई मास 13 तारीख में भोट लिया शेष दिन में आज विभिन्न राजनैतिक दल प्रार्थी जिला निर्वाचन अधिकारी कार्यालय नामांकन पत्र दाखल कर द्वितीय पर्याय मतदान आसंता मई मास 3 तारीख पर्यंत नामांकन पत्र दाखल पर्याय बरगढ़ सुंदरगढ़ बलांगीर कंधमाल और आस्का संसदीय क्षेत्र में भोट लिया देशर विभिन्न स्थान में द्वितीय पर्याय भोट ग्रहण पर्यायर 13 राज्य गोटे केन्द्रशासित अंचल 88 लोकसभा आसन पर मतदान अनुष्ठित सुवर्णपुर रामेश्वर स्टेडियम आज भारतीय जनता पार्टी विजय संकल्प समावेश दलर वरिष्ठ नेता तथा स्वराष्ट्र मंत्री अमित शाह उद्बोधन दे प्रधानमंत्री नरेन्द्र मोदी ग्यारंटी उपर देशर विकास श्री शाह लोकमानंको संकल्प नेबा आह्वान देइछन्ति ओडिशार विकास उभय लोकसभा और विधानसभा बीजेपी प्रार्थी चलित निर्वाचन में जयजुक्त करैबा पई से निवेदन करिछन्ति बीजेपी प्रथम निर्वाचन समावेश उद्बोधन दे श्री शाह कहिछन्ति आगामी निर्वाचन बीजेपी को विजय करिबो उभय राज्य और केन्द्र में बीजेपी सरकार गठन करने श्री शाह लोकमानंको अनुरोध करिछन्ति विजय संकल्प समावेश केन्द्रमंत्री धर्मेन्द्र प्रधान राज्य बीजेपी सभापति मनमोहन सामल दलर वरिष्ठ नेता कनक वर्धन सिंहदेव सांसद संगीता कुमारी सिंहदेव विधायक जयनारायण मिश्र और पश्चिम ओडिशार 4 संसदीय क्षेत्र लोकसभा विधानसभा प्रार्थी जोगदे बीजेपी विजय संकल्प समावेश बलांगीर संबलपुर बरगढ़ अनुगुण बौद्ध जिल्लार बहुसंख्यार लोकमाने सामिल होइथिले बलांगीर जिल्लार निर्वाचन को नहीं राजनैतिक उष्मता वृद्धि पाइछि पंचम पर्यायर आसंता मई मास 20 तारीख में बलांगीर जिले होगा मतदान पर आसंता प्रार्थीपत्र दाखल प्रक्रिया आरंभ हो बलांगीर लोकसभा क्षेत्र में प्राय त्रिमुखी प्रतिद्वंदिता होम संवाददाता सुबोध मेहर कहते
जिलार संसदीय क्षेत्र में 7 विधानसभा मंडल या सुवर्णपुर जिले 2 और बलांगीर जिले 5 रही बलांगीर जिले बलांगीर लोईसिंगा पटनागर टीटलागड़ और कंटाबंजी रही बलांगीर संसदीय क्षेत्र में बीजेपी संगीता कुमारी सिंहदेव प्रार्थी चयन होता बेले गत 2 निर्वाचन में प्रत्यार जगह रखिंट अंपक्ष कंग्रेस नूतन मुह मनोज मिश्र सिने कलाकार तथा पश्चिम ओडिशार भाषा को ष्ठ अनुच्छेद दावी हक रहा व्यक्तिशेष और बीजेडी पूर्वतन मंत्री सुरेन्द्र सिंह भोई को प्रार्थी घोषणा कर विधानसभा आसन लोईसिंगार बीजेपी मुकेश महाली बीजेडी निहार रंजन बेहरा कांग्रेस ओम प्रकाश कुमार दल प्रार्थी घोषणा कर बलांगीर विधानसभा आसन बीजेपी गोपालजी पाणिग्राह बीजेडी कलिकेश नारायण सिंहदेव कांग्रेस समरेन्द्र मिश्र नाम घोषणा कर पटनागर बीजेपी कनक वर्तन सिंहदेव कांग्रेस अनिल मेहर बीजेडी वर्तमान विधायक सरोज कुमार मेहर को प्रार्थी घोषणा करीटलागड़ बीजेडी मंत्री टुकुनी साहू बीजेपी नवीन जैन टीटलागड़ कांग्रेस वीरेन्द्र बाग को प्रार्थी चयन अंपक्ष कंटाबंजी बीजेडी मुख्यमंत्री नवीन पटनायक प्रार्थी होता बेले कंग्रेस संतोष सिंह सालिया बीजेपी लक्ष्मण बाग को दल प्रार्थी घोषणा कर कंटाबंजी बीजेडी आसन मुख्यमंत्री निजे प्रतिनिधित्व कर बलांगीर जिले में सरगरम अधिक रही समस्त राजनीतिक पार्टी एवं निर्वाचन मैदान में ओह्लवा भोटर को निजा निज आड़ टाणवा लड़े जारी रखते बलांगीर आकाशवाणी संवाददाता सुबोध मेहर
कोरापुट जिला दशमंतपुर ब्लक सदर महकुमास्थित चंदन श्रीक्षेत्र में जगन्नाथ मंदिर पड़िया प्रांगण में बीजेडी पक्ष एक साधारण सभा अनुष्ठित कोरापुट लोकसभा प्रार्थी कौशल्या हिक्का और विधायक प्रार्थी प्रभु जानी को भोट देवाई जनसाधारण को निवेदन करते ସଭାରେ ଉଦ୍ବୋଧନ ଦେଇ ବିଜେଡି ଦଳର ବରିଷ୍ଠ ନେତାମାନେ କହିଥିଲେ ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ଓଡ଼ିଶାରେ ବହୁତ ବିକାଶ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ବିକାଶମୂଳକ ଯୋଜନାର କାର୍ଯ୍ୟକାରୀ ଜାରି ରହିଛି। ସୂଚନାଯୋଗ୍ୟ ଆସନ୍ତା ମଇ ମାସ 13 ତାରିଖରେ କୋରାପୁଟ ସଂସଦୀୟ କ୍ଷେତ୍ର ଅଧୀନରେ ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ଗ୍ରହଣ କରାଯିବ। ଆଗାମୀ ନିର୍ବାଚନରେ ଭୋଟରମାନେ ମତଦାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ବହୁ ମୂଲ୍ୟବାନ ମତଦାନ ସାବ୍ୟସ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଏହି ଅବସରରେ ପ୍ରଶାସନ ପକ୍ଷରୁ ଆଜି ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ନୂତନ ଯୁବ ମତଦାତାମାନେ ସେମାନଙ୍କର ପ୍ରଥମ ମତଦାନକୁ ସ୍କରଣ କରିବା ପାଇଁ ନିଶ୍ଚିତ ମତଦାନ କରିବାକୁ ସେମାନଙ୍କୁ ଏହି ଅବସରରେ ଅନୁରୋଧ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଅଧିକ ନ୍ୟାୟସମ୍ପନ୍ନ ବିଶ୍ୱ ପାଇଁ ମ୍ୟାଲେରିଆ ବିରୁଦ୍ଧରେ ଲଢ଼େଇକୁ ତ୍ୱରାନ୍ୱିତ କରିବାର ବାର୍ତ୍ତା ନେଇ ଆଜି ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି। 2008 ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜିର ଦିନକୁ ମ୍ୟାଲେରିଆର ଭୟାବହତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ପୃଥିବୀରେ ମ୍ୟାଲେରିଆ ଏକ ଚିନ୍ତାଜନକ ସ୍ୱାସ୍ଥ୍ୟ ସମସ୍ୟା। ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ସାଧାରଣତଃ ଭାବେ ମ୍ୟାଲେରିଆ ଜ୍ୱର ହୋଇଥାଏ। ମ୍ୟାଲେରିଆ ଜ୍ୱର ସାଧାରଣତଃ ବର୍ଷା ଋତୁରେ ହୋଇଥାଏ। ଏକ ତଥ୍ୟ ଅନୁସାରେ ବିଶ୍ୱରେ 2 ବର୍ଷ ପୂର୍ବେ 6,08,000 ଜଣଙ୍କର ମୃତ୍ୟୁ ହୋଇଥିଲା। ଭାରତର ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାରେ ସର୍ବାଧିକ ମ୍ୟାଲେରିଆ ରୋଗୀ ଦେଖାଯାଇଥାନ୍ତି। ଗତବର୍ଷ ମ୍ୟାଲେରିଆ ଜ୍ୱରରେ ଦେଶରେ ପ୍ରାୟ 34 ଲକ୍ଷ ରୋଗୀ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ 5,500 ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଗତବର୍ଷ ଓଡ଼ିଶାରେ ପ୍ରାୟ 42,000 ଲୋକ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। 2030 ମସିହା ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜି ପୁରୀରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। 3 ରଥ ନିର୍ମାଣ ଲାଗି ନୟାଗଡ଼ ଜିଲ୍ଲା ଦଶପଲା ବନାଞ୍ଚଳରୁ 23 ଖଣ୍ଡ ଅସନ 40 ଫୁଟିଆ ଧୌରା କାଠ ପୁରୀ ଶ୍ରୀମନ୍ଦିରର ରଥଖଳାରେ ପହଞ୍ଚିଛି। 3 ରଥ ନିର୍ମାଣ ଲାଗି 865 ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ପବିତ୍ର ରାମନବମୀରେ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି। କଟକ ଖପୁରିଆରେ ଥିବା ବନ ବିଭାଗର ସରକାରୀ କରତକଳରେ ଚିରଟ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିବା ପରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଚିରଟ କାମ ଆରମ୍ଭ ହୋଇଥିଲା। ଆସନ୍ତା ମାସରେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ଜାରି ରହିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟର 33 ସହରର ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ା, ବାରିପଦା, ନୂଆପଡ଼ା, ତାଳଚେର, ବୌଦ୍ଧ, କେନ୍ଦ୍ରାପଡ଼ା, କଟକ, ବଲାଙ୍ଗୀର ଜିଲ୍ଲାର ତାପମାତ୍ରା 43 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ଏବଂ ତା ପରଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସମ୍ଭଲପୁର ସହରର ଧର୍ମପଲ୍ଲୀ ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବିପରୀତ ଦିଗରେ ଗୋଟିଏ କାର୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଅଟୋରେ ବସିଥିବା ବୃଦ୍ଧ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ 5 ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେମିପାଣି ଜଙ୍ଗଲରେ ନିଆଁ ଉପରେ ଆର୍ଟିଫିସିଆଲ ଇଷ୍ଟେଲିଜେନ୍ସ ଏଆଇ ଦୃଷ୍ଟି ରଖିଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସେମିପାଣି ଜଙ୍ଗଲରେ ପରୀକ୍ଷାମୂଳକ ଭାବେ 6ଟି ଏଆଇ କ୍ୟାମେରା ବ୍ୟବହୃତ ହେଉଛି। ନିଆଁ ଲାଗିବା ମାତ୍ରେ ଏହି କ୍ୟାମେରା ଦ୍ୱାରା ବନ ବିଭାଗ ଖବର ସଂଗ୍ରହ କରିପାରୁଛି। ଜିଲ୍ଲାପାଳଙ୍କ ଏସ୍1 ସଭାଗୃହରେ ଜିଲ୍ଲା ସଡ଼କ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ଜୁନ୍ ମାସ ସୁଦ୍ଧା ଢେଙ୍କାନାଳ ଦେଇ ଯାଇଥିବା 55 ନମ୍ଘର ଜାତୀୟ ରାଜପଥର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ସୂଚନା ମିଳିଛି। ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଲୋକସଭା କ୍ଷେତ୍ର ପାଇଁ ଆଜି ଶେଷ ହେଲା ନାମାଙ୍କନ ପତ୍ର ଦାଖଲ। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ଦେଶର 88ଟି ଲୋକସଭା ଆସନ ପାଇଁ ହେବ ମତଦାନ। ଦେଶର ବିକାଶ ପାଇଁ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ସଂକଳ୍ପ ନେବା ଲାଗି ଭୋଟରଙ୍କୁ ନିବେଦନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ମ୍ୟାଲେରିଆ ବିରୋଧରେ ଲଢ଼େଇକୁ ତ୍ୱରାନ୍ୱିତ କରିବା ବାର୍ତ୍ତା ନେଇ ଆଜି ପାଳନ ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।